ହ୍ୟାଲୋ ସେମାନେ କହିବେ ହଁ ମୁଁ ନାରାୟଣ ଚନ୍ଦ୍ର ମହାନ୍ତି କହୁଥିଲି ନିରଞ୍ଜନ ନଗର 21 ନମ୍ବର ୱାର୍ଡର ଜଣେ ବାସିନ୍ଦା ଆପଣଙ୍କର ଜନହିତ ବାଣୀର କାର୍ଯ୍ୟକ୍ରମ ଆମେମାନେ ସବୁ ବାସିନ୍ଦା ମାନେ ଶୁଣିକି ଉପସ୍ଥିତ ଥିଲୁ ଏବଂ ତା ବିଷୟରେ ସବୁ ପୁଙ୍ଖାନୁପୁଙ୍ଖ ପାଖରେ ଜାଣିଲୁ କୌଣସି ପରିସ୍ଥିତିରେ କୌଣସି ଯଦି ଅସୁବିଧା ଆମ ପାଖରେ ପହଞ୍ଚୁଛି ତେଣୁ ଆପଣମାନଙ୍କରେ ପହଞ୍ଚାଇବା ଏବଂ ଆପଣଙ୍କ ନମ୍ବରକୁ ଡାଏଲ କରିବା ଏ ସମସ୍ୟା ବିଷୟରେ ଆପଣଙ୍କ ସହିତ କଥା ହେବା ଏଇଟା ହେଉଛି ଆମର ମୂଳ ଲକ୍ଷ୍ୟ ଯାହା ସିଫାୟାର ତରଫରୁ ଯେଉଁମାନେ କର୍ମୀ ଆଉ ସଦସ୍ୟମାନେ ଅଛନ୍ତି ସେ ଆମକୁ ଏ ବିଷୟରେ ସଚେତନ କରିଛନ୍ତି ଏବଂ ଆମ ସାହିରେ ଉପୁଜିଥିବା ବିଭିନ୍ନ ପ୍ରକାର ସମସ୍ୟାକୁ ନେଇ ଆମେ ଆପଣଙ୍କ ସହିତ ଜଡ଼ିତ ରହିବୁ ଏବଂ କୌଣସି ଦିନରେ ଯଦି ଭଲ ମନ୍ଦ କିଛି ଅସୁବିଧା ହୁଏ ଆପଣଙ୍କ ସହିତ ଯୋଗାଯୋଗ କରିବୁ ଏବଂ ଆମର ଯୋଉ ରହିଲା ଭିନ୍ନକ୍ଷମ ବିଦ୍ୟୁତ ସେବା ପାଣି ଏବଂ ଆପଣଙ୍କର ଆବର୍ଜନା ଶୁଖିଲା ଓଦା ବିଷୟରେ ଆମେ ସମସ୍ତେ ସଚେତନ ଅଛୁ ଅନ୍ୟମାନଙ୍କୁ ସେ ବିଷୟରେ ମଧ୍ୟ ଆମେ ବୁଝାଉଛୁ ତେଣୁ ଆମେ ଚାହୁଁ ଯଦି ଏଇ ଜିନିଷଟା ଆଗକୁ ଦିଅନ୍ତି ଆହୁରି ସଫା ସୁତୁରା ଏବଂ ପରିଷ୍କାର ରହିବ କାହାର କୌଣସି ଜିନିଷ ଅସୁବିଧା ହେବନି ଏବଂ ଆମେ ଯେମିତି ମିଳିତ ଭାବେ ଆଗରୁ ରହି ଆସୁଥିଲୁ ତେଣୁକରି ଆମେ ଆହୁରି ଆଗକୁ ବଢ଼ିବୁ ଏବଂ ଏହା ସମ୍ପୂର୍ଣ୍ଣ ରୂପେ ନିରାନବର ସହିତ ଆମେ ସମସ୍ତେ ମିଳିମିଶି କାର୍ଯ୍ୟ କରିବୁ ଆଜ୍ଞା ଧନ୍ୟବାଦ।